ଓମ୍ ଶାନ୍ତି। 15/9/2025 ଆଜିର ସାକାର ମହାବାକ୍ୟ ବାବା କହୁଛନ୍ତି, ମିଠେ ବଚ୍ଚେ, ବାବା ତୁମମାନଙ୍କୁ କର୍ମ ଅକର୍ମ ବିକର୍ମର ଗୁହ୍ୟ ଗତିର ଜ୍ଞାନ ଶୁଣାଇବା ପାଇଁ ଆସିଛନ୍ତି। ଯେତେବେଳେ ଆତ୍ମା ଏବଂ ଶରୀର ଉଭୟ ପବିତ୍ର ଥାଏ, ସେତେବେଳେ କର୍ମ ଅକର୍ମ ହୋଇଥାଏ, ପତିତ ହେବା ଦ୍ୱାରା ବିକର୍ମ ହୋଇଥାଏ। ପ୍ରଶ୍ନ, ଆତ୍ମାରେ ଜଙ୍କ ଲାଗିବାର କାରଣ କ'ଣ? ଜଙ୍କ ଲାଗିଥିବା ଆତ୍ମାର ଲକ୍ଷଣ କ'ଣ ହୋଇଥିବ? ଉତ୍ତର, ଜଙ୍କ ଲାଗିବାର କାରଣ ହେଲା ବିକାର। ପତିତ ହେବା ଦ୍ୱାରା ହିଁ ଜଙ୍କ ଲାଗିଥାଏ। ଯଦି ଏପର୍ଯ୍ୟନ୍ତ ଜଙ୍କ ଲାଗି ରହିଛି, ତେବେ ତାଙ୍କର ପୁରୁଣା ଦୁନିଆ ପ୍ରତି ଆକର୍ଷଣ ହେଉଥିବ, ବୁଦ୍ଧି ବିକାର ଆଡ଼କୁ ଯାଉଥିବ, ଯୋଗଯୁକ୍ତ ସ୍ଥିତିରେ ରହିପାରୁନଥିବେ। ଓମ୍ ଶାନ୍ତି। ପିଲାମାନେ ଏହାର ଅର୍ଥ ତ ବୁଝିଗଲେଣି। ଓମ୍ ଶାନ୍ତି କହିଲେ ଏହି ସ୍ମୃତି ଆସିଯାଉଛି ଯେ ଆମେ ଆତ୍ମାମାନେ ଏଠାକାର ବାସିନ୍ଦା ନୁହେଁ, ଆମେ ତ ଶାନ୍ତିଧାମର ବାସିନ୍ଦା। ଘରେ ଥିବାବେଳେ ଆମର ସ୍ୱଧର୍ମ ଥାଏ ଶାନ୍ତ, ପୁଣି ଏଠାକୁ ଆସି ଅଭିନୟ କରୁଛୁ, କାହିଁକିନା ଶରୀର ସହିତ କର୍ମ କରିବାକୁ ପଡ଼ିଥାଏ। ଭଲ ମନ୍ଦ ଦୁଇ ପ୍ରକାରର କର୍ମ ହୋଇଥାଏ। ରାବଣ ରାଜ୍ୟରେ ମନ୍ଦ କର୍ମ ହୁଏ, ରାବଣ ରାଜ୍ୟରେ ସମସ୍ତଙ୍କର କର୍ମ ବିକର୍ମ ହୋଇଯାଇଛି। ଜଣେ ହେଲେ ମନୁଷ୍ୟ ନାହାନ୍ତି ଯାହାଙ୍କ ଦ୍ୱାରା ବିକର୍ମ ନ ହେଉଛି। ମନୁଷ୍ୟମାନେ ତ ଭାବୁଛନ୍ତି ସାଧୁ ସନ୍ନ୍ୟାସୀ ଆଦିଙ୍କ ଦ୍ୱାରା ବିକର୍ମ ହେଉନାହିଁ, କାହିଁକିନା ସେମାନେ ପବିତ୍ର ରହୁଛନ୍ତି, ସନ୍ନ୍ୟାସ କରିଛନ୍ତି। ବାସ୍ତବରେ ପବିତ୍ର କାହାକୁ କୁହାଯିବ, ଏକଥା ବିଲକୁଲ ହିଁ ଜାଣିନାହାନ୍ତି। କହୁଛନ୍ତି ମଧ୍ୟ ଆମେ ପତିତ ଅଟୁ, ପତିତ ପାବନଙ୍କୁ ଡାକୁଛନ୍ତି, ସେ ନ ଆସିବା ପର୍ଯ୍ୟନ୍ତ ଦୁନିଆ ପବିତ୍ର ହୋଇପାରିବ ନାହିଁ। ଏହି ଦୁନିଆ ପତିତ ପୁରୁଣା ହୋଇଥିବାରୁ ପବିତ୍ର ଦୁନିଆକୁ ମନେ ପକାଉଛନ୍ତି। ପବିତ୍ର ଦୁନିଆକୁ ଗଲେ ଆଉ ଏହି ପତିତ ଦୁନିଆକୁ ମନେ ପକାଇବେ ନାହିଁ, ସେହି ଦୁନିଆ ହିଁ ଅଲଗା ଅଟେ। ପ୍ରତ୍ୟେକ ଜିନିଷ ନୂଆ ଏବଂ ପୁରୁଣା ହୋଇଥାଏ ନା। ନୂଆ ଦୁନିଆରେ ଜଣେ ହେଲେ ବି ପତିତ ରହିବେ ନାହିଁ। ନୂଆ ଦୁନିଆର ରଚୟିତା ହେଉଛନ୍ତି ପରମ ପିତା ପରମାତ୍ମା, ସେ ହିଁ ପତିତ ପାବନ ଅଟନ୍ତି। ତାଙ୍କର ରଚନା ମଧ୍ୟ ନିଶ୍ଚୟ ପବିତ୍ର ହେବା ଦରକାର। ପତିତରୁ ପାବନ, ପାବନରୁ ପତିତ କିପରି ହେଉଛି, ଏ କଥା ଦୁନିଆରେ କାହାରି ବୁଦ୍ଧିରେ ଆସିପାରିବ ନାହିଁ। କଳ୍ପ କଳ୍ପ ବାବା ହିଁ ଆସି ବୁଝାଉଛନ୍ତି। ତୁମମାନଙ୍କ ମଧ୍ୟରେ ବି କେତେକ ସନ୍ତାନ ନିଶ୍ଚୟ ବୁଦ୍ଧି ହୋଇ ପୁଣି ସଂଶୟ ବୁଦ୍ଧି ହୋଇ ଯାଉଛନ୍ତି, ମାୟା ଏକଦମ ଗ୍ରାସ କରିଦେଉଛି। ତୁମେ ମହାରଥୀ ଅଟ ନା, ମହାରଥୀମାନଙ୍କୁ ହିଁ ଭାଷଣ କରିବା ପାଇଁ ଡାକିଥାନ୍ତି, ମହାରାଜାମାନଙ୍କୁ ମଧ୍ୟ ବୁଝାଇବାକୁ ହେବ। ତୁମେ ହିଁ ପ୍ରଥମେ ପବିତ୍ର ପୂଜ୍ୟ ଥିଲ, ଏବେ ତ ଏହା ହେଉଛି ପତିତ ଦୁନିଆ। ପବିତ୍ର ଦୁନିଆରେ ଭାରତବାସୀ ହିଁ ଥିଲେ ତୁମେ। ଭାରତବାସୀ ଆଦି ସନାତନ ଦେବୀ ଦେବତା ଧର୍ମର ଡବଲ ମୁକୁଟଧାରୀ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲ। ମହାରଥୀମାନଙ୍କୁ ତ ଏହିପରି ବୁଝାଇବାକୁ ହେବ ନା, ଏହି ନିଶାରେ ବୁଝାଇବାକୁ ପଡ଼ିଥାଏ। ଭଗବାନ ଉବାଚ, କାମାଗ୍ନି ଦ୍ୱାରା ଶ୍ୟାମଳ ହୋଇଯାଉଛନ୍ତି, ପୁଣି ଜ୍ଞାନାଗ୍ନି ଦ୍ୱାରା ଗୋରା ହେବେ। ବର୍ତ୍ତମାନ ଯିଏ ବୁଝାଉଛନ୍ତି ସେ ତ କାମ ଅଗ୍ନିରେ ଜଳିପାରିବେ ନାହିଁ, କିନ୍ତୁ ଏପରି ମଧ୍ୟ ଅଛନ୍ତି ଯିଏ ଅନ୍ୟକୁ ବୁଝାଉ ବୁଝାଉ ନିଜେ କାମାଗ୍ନିରେ ଝାସ ଦେଇ ଦେଉଛନ୍ତି। ଆଜି ବୁଝାଉଛନ୍ତି, କାଲି ବିକାରଗ୍ରସ୍ତ ହୋଇଯାଉଛନ୍ତି। ମାୟା ବଡ଼ ଜବରଦସ୍ତ ଅଟେ, ସେ କଥା ନ ପଚାରିଲେ ଭଲ। ଅନ୍ୟକୁ ବୁଝାଇଲା ବାଲା ନିଜେ ହିଁ କାମାଗ୍ନିର ବଶୀଭୂତ ହୋଇଯାଉଛନ୍ତି, ପୁଣି ପଶ୍ଚାତାପ କରୁଛନ୍ତି, ଇଏ କ'ଣ ହୋଇଗଲା। ବକ୍ସିଂ ଚାଲିଛି ନା, ସ୍ତ୍ରୀକୁ ଦେଖିଲେ ଆକର୍ଷଣ ଆସିଲା, ପୁଣି ମୋହ କଳା କରିଦେଲେ। ମାୟା ବହୁତ ଦୁସ୍ତର ଅଟେ। ପ୍ରତିଜ୍ଞା କରିବା ପରେ ପତିତ ହେଉଥିବାରୁ 100 ଗୁଣା ଦଣ୍ଡ ଭୋଗିବାକୁ ପଡ଼ୁଛି। ସେମାନେ ତ ଯେପରି ଶୂଦ୍ର ସମାନ ପତିତ ହୋଇଗଲେ। ଗାୟନ ମଧ୍ୟ ରହିଛି, ଅମୃତ ପାନ କରି ପୁଣି ବାହାରକୁ ଯାଇ ଅନ୍ୟମାନଙ୍କୁ ହଇରାଣ କରୁଥିଲେ, ବିକାରଗ୍ରସ୍ତ ହେଉଛନ୍ତି। ତାଳି ଦୁଇ ହାତରେ ବାଜିଥାଏ, ଗୋଟିଏ ହାତରେ ତ ବାଜି ପାରିବ ନାହିଁ। ଉଭୟ ଖରାପ ହେଉଥିଲେ, ପୁଣି କେହି ତ ସମାଚାର ଦେଉଛନ୍ତି, କେହି ପୁଣି ଲଜ୍ଜାବଶତଃ ସମାଚାର ହିଁ ଦେଉନାହାନ୍ତି। ଭାବୁଛନ୍ତି ବ୍ରାହ୍ମଣ କୂଳରେ ନାମ ବଦନାମ ହୋଇଯିବ, ଯୁଦ୍ଧରେ କେହି ହାରିଲେ ହାହାକାର ହୋଇଯାଏ। ଆରେ, ଏତେ ବଡ଼ ପହିଲିମାନଙ୍କୁ ମଧ୍ୟ ହରାଇଦେଲା। ଏହିପରି ବହୁତ ଦୁର୍ଘଟଣା ହୁଏ, ମାୟା ଚାପୁଡ଼ା ମାରିଥାଏ। ବହୁତ ବଡ଼ ଲକ୍ଷ୍ୟ ରହିଛି ନା? ଏବେ ତୁମେ ପିଲାମାନେ ବୁଝାଉଛ ଯେ ଯେଉଁମାନେ ସତପ୍ରଧାନ ଗୋରା ଥିଲେ ସେହିମାନେ ହିଁ କାମ ଚିତାରେ ବସି କଳା ତମ ପ୍ରଧାନ ହୋଇଛନ୍ତି, ରାମଙ୍କୁ ମଧ୍ୟ କଳା କରିଦେଇଛନ୍ତି, ବହୁତଙ୍କ ଚିତ୍ର ତ କଳା କରିଦେଇଛନ୍ତି। କିନ୍ତୁ ମୁଖ୍ୟ ମୁଖ୍ୟଙ୍କ କଥା ବୁଝାଯାଉଛି, ଏଠାରେ ମଧ୍ୟ ରାମଚନ୍ଦ୍ରଙ୍କର କଳା ଚିତ୍ର ରହିଛି। ସେମାନଙ୍କୁ ପଚାରିବା ଦରକାର, କଳା କାହିଁକି କରିଛନ୍ତି? କହିବେ ଏହା ତ ଈଶ୍ୱରଙ୍କ ଭାବି ଏହିପରି ପ୍ରଚଳିତ ରହିଛି, କାହିଁକି ହେଉଛି, କଣ ହେଉଛି, ଏ କଥା କିଛି ହେଲେ ଜାଣିନାହାନ୍ତି। ଏବେ ତୁମକୁ ବାବା ବୁଝାଉଛନ୍ତି, କାମ ଚିତା ଉପରେ ବସିବା ଦ୍ୱାରା ପତିତ ଦୁଃଖୀ ହୋଇଗଲ, ଗୋଟିଏ ପେନିର ଅର୍ଥାତ୍ ପାଇ ପଇସାର ବି ମୂଲ୍ୟ ରହିଲା ନାହିଁ। ତାହା ହେଉଛି ନିର୍ବିକାରୀ ଦୁନିଆ, ଏହା ବିକାରୀ ଦୁନିଆ। ତେଣୁ ଏହିପରି ଭାବରେ ବୁଝାଇବା ଦରକାର, ଏମାନେ ସୂର୍ଯ୍ୟବଂଶୀ, ଏମାନେ ଚନ୍ଦ୍ରବଂଶୀ, ପୁଣି ବୈଶ୍ୟବଂଶୀ ହେବାକୁ ହିଁ ପଡ଼ିବ। ବାମ ମାର୍ଗରେ ଯିବା ଦ୍ୱାରା ସେମାନଙ୍କୁ ଦେବତା ବୋଲି କୁହାଯାଇପାରିବ ନାହିଁ। ଜଗନ୍ନାଥଙ୍କର ମନ୍ଦିର ଉପରେ ଦେବତାମାନଙ୍କ କୂଳ ଦର୍ଶାଯାଇଛି, ପୋଷାକ ଦେବତାମାନଙ୍କ ପରି ରହିଛି, କିନ୍ତୁ ଚଳଣୀ ବହୁତ ଖରାପ ଦର୍ଶାଯାଇଛି। ବାବା ଯେଉଁ କଥା ଉପରେ ଧ୍ୟାନ ଆକର୍ଷିତ କରୁଛନ୍ତି ସେଥିପ୍ରତି ଧ୍ୟାନ ଦେବା ଦରକାର। ମନ୍ଦିରରେ ବହୁତ ସେବା ହୋଇପାରିବ, ଶ୍ରୀନାଥ ଦ୍ୱାରରେ ମଧ୍ୟ ବୁଝାଇ ପାରିବ। ପଚାରିବା ଦରକାର ଯେ ଏହାଙ୍କୁ କଳା କାହିଁକି କରିଛନ୍ତି, ଏକଥା ବୁଝାଇବା ତ ବହୁତ ଭଲ। ତାହା ହେଲା ସ୍ୱର୍ଣ୍ଣିମ ଯୁଗ, ଏହା ଲୌହ ଯୁଗ, ଜଙ୍କ ଲାଗିଯାଉଛି ନା? ଏବେ ତୁମର ଜଙ୍କ ସଫା ହେଉଛି, ଯେଉଁମାନେ ମନେ ହିଁ ପକାଉ ନାହାନ୍ତି ତାଙ୍କର ଜଙ୍କ ମଧ୍ୟ ସଫା ହେଉନାହିଁ। ବହୁତ ଜଙ୍କ ଲାଗିଥିଲେ ତାଙ୍କର ପୁରୁଣା ଦୁନିଆ ପ୍ରତି ଆକର୍ଷଣ ରହିବ, ବିକାର ଦ୍ୱାରା ସବୁଠାରୁ ଅଧିକ ଜଙ୍କ ଲାଗିଥାଏ, ଏହା ଦ୍ୱାରା ହିଁ ପତିତ ହେଉଛନ୍ତି। ନିଜର ଯାଞ୍ଚ କରିବାକୁ ହେବ, ମୋର ବୁଦ୍ଧି ବିକାର ଆଡ଼କୁ ଆକର୍ଷିତ ହେଉନାହିଁ ତ? ଭଲ ଭଲ ଫାର୍ଷ୍ଟ କ୍ଲାସ ପିଲାମାନେ ମଧ୍ୟ ଫେଲ୍ ହୋଇଯାଉଛନ୍ତି। ଏବେ ତୁମକୁ ଏହି ଜ୍ଞାନ ମିଳିଛି, ମୁଖ୍ୟ କଥା ହେଉଛି ପବିତ୍ରତା। ଆରମ୍ଭରୁ ନେଇ ଏହା ଉପରେ ହିଁ ଝଗଡ଼ା ହୋଇ ଆସୁଛି, ବାବା ହିଁ ଏହି ଯୁକ୍ତି ରଚନା କରିଛନ୍ତି। ସମସ୍ତେ କହୁଥିଲେ ଆମେ ଜ୍ଞାନ ଅମୃତ ପିଇବାକୁ ଯାଉଛୁ, ଜ୍ଞାନ ସାଗରଙ୍କ ପାଖରେ ହିଁ ଜ୍ଞାନ ଅମୃତ ରହିଛି। ଶାସ୍ତ୍ର ପଢ଼ିବା ଦ୍ୱାରା ତ କେହି ପତିତରୁ ପବିତ୍ର ହୋଇପାରିବେ ନାହିଁ, ପବିତ୍ର ହୋଇ ପୁଣି ପବିତ୍ର ଦୁନିଆକୁ ଯିବାକୁ ହେବ। ଏଠାରେ ପବିତ୍ର ହୋଇ ପୁଣି କୁଆଡ଼େ ଯିବେ? ଲୋକେ ଭାବୁଛନ୍ତି ଅମୁକ ମୋକ୍ଷ ପାଇଗଲା, ତାଙ୍କୁ କଣ ଜଣା? ଯଦି ମୋକ୍ଷ ପ୍ରାପ୍ତ କଲେ ତେବେ ତାଙ୍କର କ୍ରିୟାକର୍ମ ମଧ୍ୟ କରିବାର ଆବଶ୍ୟକତା ନାହିଁ। ଏଠାରେ ଦୀପ ଆଦି ଜଳାଉଛନ୍ତି ଯେପରି ତାଙ୍କୁ କୌଣସି ଅସୁବିଧା ନ ହେଉ, ଅନ୍ଧାରରେ ଧକ୍କା ନ ଖାଆନ୍ତୁ। ଆତ୍ମା ତ ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ଶରୀର ଧାରଣ କରେ, ଗୋଟିଏ ସେକେଣ୍ଡର କଥା ଅଟେ। ଅନ୍ଧକାର ପୁଣି କୁଆଡ଼ୁ ଆସିଲା? ଏହି ପ୍ରଥା ପ୍ରଚଳିତ ହୋଇ ଆସୁଛି, ତୁମେ ମଧ୍ୟ କରୁଥିଲ, ଏବେ କିଛି ହେଲେ କରୁନାହଁ। ତୁମେ ଜାଣିଛ ଶରୀର ତ ମାଟି ହୋଇଗଲା, ସେଠାରେ ଏପରି ରାଜନୀତି ରହିବ ନାହିଁ। ଆଜିକାଲି ରିଦ୍ଧି ସିଦ୍ଧି କଥାରେ କିଛି ମୂଲ୍ୟ ହିଁ ନାହିଁ, ଧରିନିଅ କାହାର ଡେଣା ଲାଗିଯାଉଛି, ପୁଣି ଉଡ଼ିବାରେ ଲାଗୁଛନ୍ତି, କିନ୍ତୁ ଏହା ଦ୍ୱାରା ଫାଇଦା କଣ ମିଳିବ? ବାବା ତ କହୁଛନ୍ତି ମୋତେ ମନେ ପକାଅ, ତେବେ ବିକର୍ମ ବିନାଶ ହେବ। ଏହା ହେଉଛି ଯୋଗ ଅଗ୍ନି, ଯାହାଦ୍ୱାରା ତୁମେ ପତିତରୁ ପବିତ୍ର ହେବ। ଜ୍ଞାନ ଦ୍ୱାରା ସର୍ବଦା ଧନବାନ ହେଉଛ, ଯୋଗୀ ସର୍ବଦା ଦୀର୍ଘାୟୁ ହୋଇଥାନ୍ତି। ଭୋଗୀ ମାନଙ୍କର ଆୟୁଷ କମ୍ ହୋଇଥାଏ। ଶ୍ରୀକୃଷ୍ଣଙ୍କୁ ଯୋଗେଶ୍ୱର କହିଥାନ୍ତି। ଈଶ୍ୱରଙ୍କ ସ୍ମରଣ ଦ୍ୱାରା ସେ କୃଷ୍ଣ ହୋଇଛନ୍ତି। ତାଙ୍କୁ ସ୍ୱର୍ଗରେ ଯୋଗେଶ୍ୱର ବୋଲି କୁହାଯିବ ନାହିଁ। ସେ ତ ହେଲେ ରାଜକୁମାର, ପୂର୍ବ ଜନ୍ମରେ ଏହିପରି କର୍ମ କରିଛନ୍ତି ଯାହାଦ୍ୱାରା ଏପରି ହୋଇଛନ୍ତି। କର୍ମ ଅକର୍ମ ବିକର୍ମର ଗତି ମଧ୍ୟ ବାବା ବୁଝାଇଛନ୍ତି। ଅଧାକଳ୍ପ ରାମ ରାଜ୍ୟ, ଅଧାକଳ୍ପ ରାବଣ ରାଜ୍ୟ ଚାଲୁଛି। ବିକାରଗ୍ରସ୍ତ ହେବା ଏହା ସବୁଠାରୁ ବଡ଼ ପାପ ଅଟେ। ସମସ୍ତେ ହେଉଛନ୍ତି ଭାଇ ଭଉଣୀ ନା, ଆତ୍ମାମାନେ ସବୁ ହେଲେ ଭାଇ ଭାଇ, ଭଗବାନଙ୍କର ସନ୍ତାନ ହୋଇ ପୁଣି ବିକାରୀ କର୍ମ କିପରି କରୁଛନ୍ତି? ଆମେ ବ୍ରହ୍ମା କୁମାର କୁମାରୀ ବିକାରର ଅଧୀନ ହୋଇପାରିବୁ ନାହିଁ। ଏହି ଯୁକ୍ତି ଦ୍ୱାରା ହିଁ ପବିତ୍ର ରହିପାରିବ। ତୁମେ ଜାଣିଛ ଏବେ ରାବଣ ରାଜ୍ୟ ସମାପ୍ତ ହେଉଛି, ତାପରେ ପ୍ରତ୍ୟେକ ଆତ୍ମା ପବିତ୍ର ହୋଇଯିବେ। ତାକୁ କୁହାଯାଉଛି ଘରେ ଘରେ ଖୁସିର ଆଲୋକ। ତୁମର ଜ୍ୟୋତି ଜାଗ୍ରତ ହୋଇଛି, ଜ୍ଞାନର ତୃତୀୟ ନେତ୍ର ମିଳିଛି। ସତ୍ୟ ଯୁଗରେ ସମସ୍ତେ ପବିତ୍ର ହିଁ ରହିବେ, ଏକଥା ମଧ୍ୟ ତୁମେ ଏବେ ବୁଝୁଛ। ଅନ୍ୟକୁ ବୁଝାଇବା ପାଇଁ ପିଲାମାନଙ୍କଠାରେ କ୍ରମାନ୍ୱୟରେ ଶକ୍ତି ରହିଛି, କ୍ରମାନ୍ୱୟରେ ଯୋଗଯୁକ୍ତ ରହୁଛନ୍ତି। ରାଜଧାନୀ କିପରି ସ୍ଥାପନ ହେଉଛି କାହାରି ବୁଦ୍ଧିରେ ଏ କଥା ନଥିବ। ତୁମେ ସେନା ଅଟ ନା, ଜାଣିଛ ଯେ ଯୋଗର ବଳ ଦ୍ୱାରା ଆମେ ପବିତ୍ର ହୋଇ ରାଜାରାଣୀ ହେଉଛୁ। ପୁଣି ପର ଜନ୍ମରେ ଜନ୍ମରୁ ମୁଖରେ ସୁନା ଚାମଚ ରହିବ, ଗୋଲ୍ଡେନ୍ ସ୍ପୁନ୍ ଇନ୍ ଦ ମାଉଥ ହୋ ହେବ। କେହି ଯଦି ବଡ଼ ପରୀକ୍ଷାରେ ପାସ୍ କରନ୍ତି, ସେ ବଡ଼ ପଦ ମଧ୍ୟ ପାଇଥାନ୍ତି। ଫରକ ରହୁଛି ନା, ଯେତେ ପାଠପଢ଼ା ସେତେ ସୁଖ, ଏହା ତ ଭଗବାନ ପଢ଼ାଉଛନ୍ତି। ଏହି ନିଶା ଚଢ଼ି ରହିବା ଉଚିତ। ଚୋବ ଚିନି ଶକ୍ତିଶାଳୀ ମାଲ ମିଳୁଛି, ଭଗବାନଙ୍କ ବିନା ଏହିପରି ଭଗବାନ ଭଗବତୀ କିଏ କରାଇବ? ତୁମେ ଏବେ ପତିତରୁ ପବିତ୍ର ହେଉଛ, ପୁଣି ଜନ୍ମ ଜନ୍ମାନ୍ତର ପାଇଁ ସୁଖୀ ହୋଇଯିବ, ଉଚ୍ଚ ପଦ ପାଇବ। ପଢୁ ପଢୁ ପୁଣି ବିକାରୀ ହୋଇଯାଉଛନ୍ତି। ଦେହ ଅଭିମାନରେ ଆସିବା ଦ୍ୱାରା ପୁଣି ଜ୍ଞାନର ତୃତୀୟ ନେତ୍ର ବନ୍ଦ ହୋଇଯାଉଛି। ମାୟା ବଡ଼ ଜବରଦସ୍ତ ଅଟେ। ବାବା ନିଜେ କହୁଛନ୍ତି ଏଥିରେ ବହୁତ ପରିଶ୍ରମ ରହିଛି। ମୁଁ କେତେ ପରିଶ୍ରମ କରୁଛି? ବ୍ରହ୍ମାଙ୍କ ଶରୀରରେ ଆସି, କିନ୍ତୁ ବୁଝିଲା ପରେ କହିଦେଉଛନ୍ତି ଏମିତି କ'ଣ ହୋଇପାରିବ ଯେ ଶିବ ବାବା ଆସି ପଢ଼ାଉଛନ୍ତି, ଆମେ ମାନିବୁ ନାହିଁ। ଏସବୁ ଚାଲାକି କଥା, ଏପରି ମଧ୍ୟ କହିଦେଉଛନ୍ତି। ରାଜତ୍ୱ ତ ସ୍ଥାପନ ହୋଇ ହିଁ ଯିବ। କହନ୍ତି ନା, ସତ୍ୟର ନୌକା ହଲିବ କିନ୍ତୁ ବୁଡ଼ିବ ନାହିଁ। କେତେ ବିଘ୍ନ ପଡୁଛି। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ଯୋଗର ଅଗ୍ନି ଦ୍ୱାରା ବିକାରର କଳଙ୍କିକୁ ସଫା କରିବାକୁ ହେବ। ନିଜର ଯାଞ୍ଚ କରିବାକୁ ହେବ ଯେ ମୋର ବୁଦ୍ଧି ବିକାର ଆଡ଼କୁ ଯାଉ ନାହିଁ ତ। 2 ନିଶ୍ଚୟ ବୁଦ୍ଧି ହେବା ପରେ ପୁଣି କେବେ ବି କୌଣସି କଥାରେ ସଂଶୟ ଆଣିବା ଉଚିତ ନୁହେଁ। ବିକର୍ମରୁ ରକ୍ଷା ପାଇବା ପାଇଁ ଯେକୌଣସି କର୍ମ ନିଜର ସ୍ୱଧର୍ମରେ ସ୍ଥିତ ହୋଇ ବାବାଙ୍କର ସ୍ମୃତିରେ ରହି କରିବାକୁ ହେବ। ଆଜିର ବରଦାନ ଶ୍ରେଷ୍ଠ ପାଳନର ବିଧି ଦ୍ୱାରା ବୃଦ୍ଧି କରୁଥିବା ସମସ୍ତଙ୍କର ଅଭିନନ୍ଦନର ପାତ୍ର ହୁଅ। ସଙ୍ଗମ ଯୁଗ ଅଭିନନ୍ଦନ ଆଧାରରେ ବୃଦ୍ଧି ପ୍ରାପ୍ତ କରିବାର ଯୁଗ ଅଟେ। ବାବାଙ୍କର ତଥା ପରିବାରର ଅଭିନନ୍ଦନ ଏବଂ ଆଶୀର୍ବାଦ ଆଧାରରେ ହିଁ ତୁମେ ପିଲାମାନେ ପାଳିତ ହେଉଛ। ଅଭିନନ୍ଦନର ଖୁସିରେ ନାଚୁଛ, ଗାଉଛ, ପାଳିତ ହେଉଛ ଏବଂ ଉଡ଼ି ଚାଲିଛ। ତେବେ ଏହି ପାଳନା ମଧ୍ୟ ବିଚିତ୍ର ଅଟେ। ତୁମେ ପିଲାମାନେ ମଧ୍ୟ ଉଦାର ହୃଦୟରେ ଦୟାର ଭାବନାରେ ଦାତା ହୋଇ ସବୁ ସମୟରେ ପରସ୍ପରକୁ ବହୁତ ଭଲ କହି ଅଭିନନ୍ଦନ ଦେଇ ଚାଲ। ଏହା ହିଁ ହେଉଛି ପାଳନା ଦେବାର ଶ୍ରେଷ୍ଠ ବିଧି। ଯଦି ଏହି ବିଧି ଦ୍ୱାରା ସମସ୍ତଙ୍କୁ ପାଳନ ଦେଇ ଚାଲିବ, ତେବେ ଅଭିନନ୍ଦନ ପାଇବାର ପାତ୍ର ହୋଇଯିବ। ସ୍ଲୋଗାନ, ନିଜର ସ୍ୱଭାବକୁ ସରଳ କରିଦେବା, ଏହା ହିଁ ହେଉଛି ସମାଧାନ ସ୍ୱରୂପ ହେବାର ସହଜ ବିଧି। ଅବ୍ୟକ୍ତ ଇସାରା, ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର। ତୁମମାନଙ୍କ ପାଖରେ ପବିତ୍ରତାର ଯେଉଁ ମହାନ ଶକ୍ତି ରହିଛି, ସେହି ଶ୍ରେଷ୍ଠ ଶକ୍ତି ହିଁ ଅଗ୍ନିର କାମ କରୁଛି, ଯାହାକି ଗୋଟିଏ ସେକେଣ୍ଡ ଭିତରେ ବିଶ୍ୱରୂପୀ ଆବର୍ଜନାକୁ ଅର୍ଥାତ୍ ପୁରୁଣା ଦୁନିଆକୁ ଭସ୍ମ କରିପାରିବ। ଯେତେବେଳେ ଆତ୍ମା ପବିତ୍ରତାର ସମ୍ପୂର୍ଣ୍ଣ ସ୍ଥିତିରେ ସ୍ଥିତ ହୋଇଯାଏ, ସେହି ସ୍ଥିତିର ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ଲଗନର ଅଗ୍ନି ପ୍ରଜ୍ୱଳିତ ହୋଇଥାଏ ଏବଂ ସାରା ଆବର୍ଜନା ଭସ୍ମ ହୋଇଯାଇଥାଏ। ବାସ୍ତବରେ ଏହା ହିଁ ହେଉଛି ଯୋଗର ଜ୍ୱାଳା। ଏବେ ତୁମେମାନେ ନିଜର ଏହି ଶ୍ରେଷ୍ଠ ଶକ୍ତିକୁ କାର୍ଯ୍ୟରେ ଲଗାଅ। ଆଚ୍ଛା, ଓମ୍ ଶାନ୍ତି।